ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭବ୍ୟ ଉଦ୍ଘାଟନୀ ସମାରୋହ ସହ ପ୍ୟାରିସ୍ରେ ଆରମ୍ଭ ହେଲା ପାରା ଅଲିମ୍ପିକ୍ସ 2024। କ୍ରୀଡ଼ାବିତ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର 234 ସହରରେ ଖୋଲିବ 730 ଘରୋଇ ଏଫ୍ଏମ୍ ଚ୍ୟାନେଲ। ଓଡ଼ିଶାର 6 ସହରରେ 19 ଚ୍ୟାନେଲ ଖୋଲିବା ପାଇଁ ଯୋଜନା। ମନ୍ତ୍ରୀ ପଦ ସମେତ ବିଧାୟକ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍ ଆସନ୍ତାକାଲି ବିଜେପିରେ ଯୋଗଦେବେ। ଟେଲିଗ୍ରାମର ପ୍ରତିଷ୍ଠାତାଙ୍କୁ ମିଳିଲା ଜାମିନ। 6 ଅଭିଯୋଗରେ ତଦନ୍ତ ଜାରି ଏବଂ ନିଯୁକ୍ତ ହେଲେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଓ ସୀମା ସୁରକ୍ଷା ବଳର ନୂଆ ମହାନିର୍ଦ୍ଦେଶକ। ପ୍ୟାରିସ୍ରେ ଏକ ଭବ୍ୟ ଉଦ୍ଘାଟନୀ ସମାରୋହ ସହ ପାରାଅଲମ୍ପିକ୍ସ ଗେମ୍ସ 2024 ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପ୍ୟାରିସ୍ର କେନ୍ଦ୍ରସ୍ଥଳରେ ଏକ ରଙ୍ଗାରଙ୍ଗ ସମାରୋହରେ ଏହି କ୍ରୀଡ଼ାକୁ ଉଦ୍ଘାଟନ କରିଛନ୍ତି। 167 ଦେଶର ପ୍ରତିନିଧିତ୍ୱ କରୁଥିବା 4400 କ୍ରୀଡ଼ାବିତ୍ ଚାମ୍ପସ୍ ଏଲିସିସ୍ରୁ ପ୍ଲେସ୍ ଡି ଲା କଙ୍କଡ଼ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଟୋକିଓ 2020 ସ୍ୱର୍ଣ୍ଣପଦକ ବିଜେତା ଜାଭ୍ଲିନ୍ ଥ୍ରୋୟର ସୁମିତ ଆଣ୍ଟିଲ୍ ଏବଂ ବିଶ୍ୱ ରେକର୍ଡଧାରୀ ଟେବୁଲ୍ ଟେନିସ୍ ଖେଳାଳି ଭାଗ୍ୟଶ୍ରୀ ଯାଦବ ଭାରତୀୟ ଦଳର ଏଥିରେ ନେତୃତ୍ୱ ନେଉଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ମୋଟ 84 ଜଣ ଭାରତୀୟ ପାରା କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ପାରାଅଲମ୍ପିକ୍ସ ଇତିହାସରେ ଏହା ଭାରତର ସର୍ବବୃହତ୍ ଦଳ। ଏହି ପ୍ରତିଯୋଗିତାରେ ଭାରତ 22 କ୍ରୀଡ଼ା ମଧ୍ୟରୁ 12 ଭାଗ ନେବ। କ୍ରିଷ୍ଣା ନାଗର ବ୍ୟାଡମିଣ୍ଟନରେ ନିଜର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିବା ପାଇଁ ଚେଷ୍ଟା କରିବେ। ତେବେ ଅବନୀ ଲେଖାରା ଓ ମନୀଷ ନରୱାଲ ସୁଟିଂରେ ଭାଗ ନେଉଥିବା ବେଳେ ତୀରନ୍ଦାଜି, ସାଇକେଲ ଚାଳନା, ତାଇକାଣ୍ଡୋ, ସନ୍ତରଣ ଓ ଟେବୁଲ୍ ଟେନିସ୍ ଭଳି ପ୍ରତିଯୋଗିତାରେ ଭାରତୀୟମାନେ ଆଜିଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆସନ୍ତାକାଲିଠାରୁ ଆଥ୍ଲେଟିକ୍ସ ଆରମ୍ଭ ହେବ, ଯେଉଁଥିରେ 38 ଜଣ ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଜାଭ୍ଲିନ୍ ଥ୍ରୋୟର ସୁମିତ ଆଣ୍ଟିଲ୍ ଏବଂ ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ୟାରିସ୍ ପାରାଅଲମ୍ପିକ୍ସ ସେପ୍ଟେମ୍ବର 9 ଶେଷ ହେବ। ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ଭାରତୀୟ ଦଳକୁ 140 କୋଟି ଦେଶବାସୀ ଶୁଭେଚ୍ଛା ଜଣାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ସାହସ ଓ ସଂକଳ୍ପ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ। ସମସ୍ତେ ସେମାନଙ୍କ ସଫଳତାକୁ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି।
ପ୍ୟାରିସ୍ ମେ ପାରାଅଲମ୍ପିକ୍ସ ଶୁରୁ ହୋ ରହେ ହେଁ। ହମାରେ ଦିବ୍ୟାଙ୍ଗ ଭାଇ ବହନ ବହାଁ ପହଞ୍ଚେ ହେଁ। 140 କରୋଡ଼ ଭାରତୀୟ ଆପଣେ ଆଥଲିଟ୍ ଓ ଖିଲାଡ଼ିଓଙ୍କୁ ଚିୟର କର ରହେ ହେଁ। ଆପ୍ ବି ହାଶଟ୍ୟାଗ ଚିୟର ଫର ଭାରତ କେ ସାଥ ଆପଣେ ଖିଲାଡ଼ିଓଙ୍କୁ ପ୍ରୋତ୍ସାହନ ଦିଜିଏ।
ଦେଶର ଅପହଞ୍ଚ ଇଲାକାକୁ ଯୋଡ଼ିବା ସହ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ 234 ସହରରେ 730 ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ। ଗତକାଲି କ୍ୟାବିନେଟ୍ରେ ଏଥିପାଇଁ ଇ ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଯେଉଁସବୁ ଦ୍ୱିତୀୟ ଓ ତୃତୀୟ ବର୍ଗ ସହରଗୁଡ଼ିକରେ ଘରୋଇ ଏଫ୍ଏମ୍ ଚ୍ୟାନେଲ ନାହିଁ ସେଠାରେ ଏହି କେନ୍ଦ୍ର ସ୍ଥାପନ କରାଯିବ। ସେ କହିଛନ୍ତି, ଏହି ନିଲାମ ଲାଗି 784 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂରକ୍ଷିତ ମୂଲ୍ୟ ଆକଳନ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଉତ୍ତରପ୍ରଦେଶରେ 32 ସହରରେ ସର୍ବାଧିକ 100 ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲାଯିବ। ଓଡ଼ିଶାରେ ମଧ୍ୟ 6 ସହରରେ 19 ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ। ଏଥିରେ ବାରିପଦା, ଭଦ୍ରକ, ପୁରୀ ଏବଂ ସମ୍ବଲପୁରରେ 3 ଲେଖାଏଁ ଓ ବ୍ରହ୍ମପୁରରେ 4 ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ହେମନ୍ତ ସୋରେନ୍ ସରକାରର ମନ୍ତ୍ରୀପଦ ଏବଂ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଜେଏମ୍ଏମ୍ ସଭାପତି ଶିବୁ ସୋରେନ୍ଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, ଦଳର କାର୍ଯ୍ୟଶୈଳୀ ଓ ନୀତି ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି। ଶ୍ରୀ ସୋରେନ୍ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ବ୍ୟତୀତ ଜଳସମ୍ପଦ ବିଭାଗର ଦାୟିତ୍ୱ ତୁଲାଇଥିଲେ। ଆସନ୍ତାକାଲି ବିଜେପିରେ ଯୋଗ ଦେବାକୁ ଥିବା ଚମ୍ପେଇ ସୋରେନ୍ ମଧ୍ୟ ଝାଡ଼ଖଣ୍ଡ ବିଧାନସଭାର ସରାଇକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସୋରେନ୍ କହିଛନ୍ତି, ଝାଡ଼ଖଣ୍ଡର ସ୍ୱାର୍ଥ ଦୃଷ୍ଟିରୁ ସେ ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି। ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପାୱେଲ୍ ଡୁରୋବ୍ଙ୍କୁ 5 ୟୁରୋ ଅର୍ଥରାଶି ଜମା କରିବା ପରେ ଜାମିନ ମିଳିଛି, କିନ୍ତୁ ତାଙ୍କୁ ସପ୍ତାହକୁ 2 ପୁଲିସରେ ରିପୋର୍ଟ କରିବାକୁ ପଡ଼ିବ ବୋଲି କୁହାଯାଇଛି। ପ୍ୟାରିସ୍ର ସରକାରୀ ଓକିଲ କହିଛନ୍ତି, ଡୁରୋବ୍ଙ୍କୁ 6 ଅଭିଯୋଗରେ ଆନୁଷ୍ଠାନିକ ଭାବେ ତଦନ୍ତାଧୀନ ରଖାଯାଇଛି ଏବଂ ତଦନ୍ତ ସମୟରେ ତାଙ୍କୁ ଫ୍ରାନ୍ସ ଛାଡ଼ି ବାହାରକୁ ଯିବାକୁ ବାରଣ କରାଯାଇଛି। ଗତ ଶନିବାର ରାତିରେ ପ୍ୟାରିସ୍ ବାହାରେ ଥିବା ଏକ ବିମାନ ବନ୍ଦରରୁ ଡୁରୋଭ୍ଙ୍କୁ ଫ୍ରାନ୍ସ ପୁଲିସ୍ ଗିରଫ କରିଥିଲା। ଟେଲିଗ୍ରାମ୍ ପ୍ରତିଷ୍ଠାତାଙ୍କ ବିରୋଧରେ ସାଇବର ଠକେଇ, ଶିଶୁ ଯୌନ ଉତ୍ପୀଡ଼ନ ବିଷୟବସ୍ତୁ ଏବଂ ଆତଙ୍କବାଦ ସହ ସମ୍ପର୍କିତ ବିଷୟ ପ୍ରସାର କରିବା ତଥା ଟେଲିଗ୍ରାମ୍ ବ୍ୟବହାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବା ସମେତ ଅନେକ ଅପରାଧିକ ଅଭିଯୋଗ ରହିଛି। ଗିରଫଦାରୀର ଜବାବରେ ଟେଲିଗ୍ରାମ୍ ଗ୍ରୁପ୍ କହିଛି ଯେ କମ୍ପାନୀ ଡିଜିଟାଲ୍ ସର୍ଭିସ୍ ଆକ୍ଟ ସମେତ ୟୁରୋପୀୟ ସଂଘର ଆଇନକୁ ପାଳନ କରୁଛି। ଜରୁରୀକାଳୀନ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ମିଳିତ ରୁଷିଆ ଭାରତୀୟ ଆୟୋଗର ଦ୍ୱିତୀୟ ବୈଠକ ଗତକାଲି ରୁଷିଆର ମସ୍କୋଠାରେ ଅନୁଷ୍ଠିତ ହୋଇଛି। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ 2025-26 ପାଇଁ ଜରୁରୀକାଳୀନ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ମିଳିତ ରୁଷ ଭାରତ ଆୟୋଗର କାର୍ଯ୍ୟ ଯୋଜନାରେ ଉଭୟ ଦେଶ ପ୍ରତିରକ୍ଷା, ଜରୁରୀକାଳୀନ ପରିସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। 2025-26 ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସର୍ବୋତ୍ତମ ଉପାୟ ଆଦାନ ପ୍ରଦାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ପୂର୍ବ ଚୁକ୍ତିଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ବିହାର କ୍ୟାଡରର 1990 ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜବିନ୍ଦର ସିଂହ ଭଟ୍ଟିଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। 1990 ବ୍ୟାଚ୍ର ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଦଲଜିତ୍ ସିଂହ ଚୌଧୁରୀଙ୍କୁ ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଶ୍ରୀ ଚୌଧୁରୀ ବର୍ତ୍ତମାନ ସଶସ୍ତ ସୀମା ବଳ ଏସ୍ଏସ୍ବିର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସରକାରୀ କର୍ମଚାରୀଙ୍କ ସେବାରେ ଅବଦାନକୁ ସ୍ୱୀକୃତି ଦେବା ପାଇଁ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ନୂଆଦିଲ୍ଲୀରେ ସପ୍ତମ ଅନୁଭବ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ସଚିବ ଭି ଶ୍ରୀନିବାସ 9 ଭିନ୍ନ ଭିନ୍ନ ବିଭାଗ ଓ ମନ୍ତ୍ରଣାଳୟର କର୍ମଚାରୀଙ୍କୁ 5 ଅନୁଭବ ପୁରସ୍କାର ଓ 10 ଜୁରି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ରାଷ୍ଟ୍ର ନିର୍ମାଣରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଅବଦାନକୁ ସଚିବ ପ୍ରଶଂସା କରିବା ସହ ଏହି ପୁରସ୍କାର ବର୍ତ୍ତମାନ ପିଢ଼ିର କର୍ମଚାରୀଙ୍କୁ ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ହେବାକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଅବସର ନେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ 55ତମ ପ୍ରାକ୍ ଅବସରକାଳୀନ କାଉନ୍ସେଲିଂ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଅବସର ଗ୍ରହଣକାରୀଙ୍କୁ ଅବସର ପୂର୍ବରୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା ଓ ଫର୍ମ ପୂରଣ ସମ୍ପର୍କରେ ସଚେତନ କରାଯିବା ସହ ଅବସର ପରେ ଉପଲବ୍ଧ ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଇରାନରେ ପ୍ରଥମ ଥର ପାଇଁ ଜଣେ ମହିଳା ସରକାରୀ ମୁଖପାତ୍ର ହେବେ। ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ଙ୍କ ପରାମର୍ଶକ୍ରମେ ଏବଂ ମନ୍ତ୍ରିମଣ୍ଡଳର ଅନୁମୋଦନ କ୍ରମେ ଫତମେହ ମୋହଜରାନୀଙ୍କୁ ପ୍ରଥମ ମହିଳା ସରକାରୀ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି। ଏଡିନବର୍ଗର ଜଣେ ଡକ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଯୋଗ୍ୟତା ସମ୍ପନ୍ନ 54 ମୋହଜରାନୀ ପୂର୍ବରୁ ଶରିୟତିର ବୈଷୟିକ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ବିଶ୍ୱବିଦ୍ୟାଳୟର ମୁଖ୍ୟ ଭାବରେ କାର୍ଯ୍ୟ କରିସାରିଛନ୍ତି। ଜଣେ ମହିଳାଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେବା ହେଉଛି ଇରାନ ସରକାରରେ ପ୍ରଥମ। ତାଙ୍କ ବ୍ୟତୀତ ଗତ ସପ୍ତାହରେ ପରିବେଶ ବିଭାଗର ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ସିନା ଅନ୍ସାରୀଙ୍କ ସମେତ 3 ମହିଳା ସରକାରରେ ଉଚ୍ଚ ପଦବୀରେ ରହିଛନ୍ତି। ସରକାରରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାକୁ ପେଜିସିଆନ୍ ପ୍ରଶାସନ ସଂକେତ ଦେଇଛି। ମାଲେସିଆର ରାଜ୍ୟ ନିବେଶ ପାଣ୍ଠିରୁ 1.8 ବିଲିୟନ୍ ଡଲାରରୁ ଅଧିକ ଦୁର୍ନୀତି ଅଭିଯୋଗରେ ସ୍ୱିସ୍ ଫେଡେରାଲ୍ କ୍ରିମିନାଲ୍ କୋର୍ଟ ଏକ ତୈଳ ଅନୁସନ୍ଧାନକାରୀ କମ୍ପାନୀର 2 ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। 2015 ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗ ଆସିବା ପରଠାରୁ ବିଶ୍ୱବ୍ୟାପୀ ଅନେକ ଆର୍ଥିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ କବଳିତ କରିଥିବା ଅନ୍ତର୍ଜାତୀୟ ଦୁର୍ନୀତିର ରାୟ ଗତକାଲି ପ୍ରକାଶ ପାଇଛି। ଏହି ମାମଲାରେ ଜଣକୁ 7 ଓ ଅନ୍ୟ ଜଣକୁ 6 ଜେଲ୍ ଦଣ୍ଡାଦେଶ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ତାଙ୍କ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଓ ସହଯୋଗୀଙ୍କ ବିରୋଧରେ ଆଉ 4 ମାମଲା ରୁଜୁ ହୋଇଥିବାବେଳେ ତାଙ୍କ ବିରୋଧରେ ମୋଟ ମାମଲା ସଂଖ୍ୟା 75 ପହଞ୍ଚିଛି। ହସିନା ଏବେ 75 ମାମଲାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିରେ 63 ହତ୍ୟା, 7 ମାନବିକତା ବିରୋଧୀ ଅପରାଧ ଓ ଗଣହତ୍ୟା, 3 ଅପହରଣ ଏବଂ 2 ଅନ୍ୟାନ୍ୟ ଅଭିଯୋଗ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭବ୍ୟ ଉଦ୍ଘାଟନୀ ସମାରୋହ ସହ ପ୍ୟାରିସ୍ରେ ଆରମ୍ଭ ହେଲା ପାରାଅଲମ୍ପିକ୍ସ 2024। ଦେଶର 234 ସହରରେ ଖୋଲିବ 730 ଘରୋଇ ଏଫ୍ଏମ୍ ଚ୍ୟାନେଲ। ମନ୍ତ୍ରୀପଦ ସମେତ ବିଧାୟକ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ। ଟେଲିଗ୍ରାମର ପ୍ରତିଷ୍ଠାତାଙ୍କୁ ମିଳିଲା ଜାମିନ। 6 ଅଭିଯୋଗରେ ତଦନ୍ତ ଜାରି ଏବଂ ନିଯୁକ୍ତ ହେଲେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଓ ସୀମା ସୁରକ୍ଷା ବଳର ନୂଆ ମହାନିର୍ଦ୍ଦେଶକ। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।